भगवते वासुदेवाय ଯେଉଁଥିପାଇଁ ସେ ଆଜି ଏହିଭଳି ବ୍ୟଞ୍ଜନ ଭକ୍ତଙ୍କ ପରିବାରରେ ସେ ଜନ୍ମଗ୍ରହଣ କରିଛି। ଛୋଟ ପିଲାଦିନରୁ ଏହି ସତ୍ସଙ୍ଗର ବ୍ୟବସ୍ଥା କରାଯାଉଛି। ଆପଣମାନେ ଜାଣିଥିବେ ପ୍ରଭୁପାଦ ମହାରାଜ ତାଙ୍କର ପିତା ଗୌରମୋହନ ଦେ ଗୌରମୋହନ ସେ ଏଇଭଳି ଭାବରେ ବୈଷ୍ଣବମାନଙ୍କୁ ନିମନ୍ତ୍ରଣ କରୁଥିଲେ, ସେଠି ସତ୍ସଙ୍ଗ ଚାଲୁଥିଲା। ପ୍ରଭୁପାଦ ମହାରାଜ ଛୋଟ ପିଲାଦିନରୁ ଏସବୁ ଏଇ ସଙ୍ଘ କରିଛନ୍ତି, ସତ୍ସଙ୍ଗ କରିଛନ୍ତି। ଭଗବତ ଗୀତାରେ ମଧ୍ୟ ଅର୍ଜୁନଙ୍କ ପ୍ରଶ୍ନରେ ଭଗବାନ ସେ କଥା କହିଥିଲେ, ଯେଉଁମାନେ ଭକ୍ତି ମାର୍ଗରେ ହେଉ ଯେକୌଣସି ଭଗବାନ ସହିତ ଯୁକ୍ତ ହେଇଛନ୍ତି ବିଭିନ୍ନ ଯୋଗରେ, ଯଦି ସିଦ୍ଧି ପ୍ରାପ୍ତ ହେଇ ନପାରିଲେ ତାଙ୍କର ଗତି କ'ଣ ହେବ? ଏଇ ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ଅର୍ଜୁନ ଯେତେବେଳେ ପ୍ରଶ୍ନଟି ପଚାରିଥିଲେ ଭଗବାନ ସେ ପ୍ରଶ୍ନର ଉତ୍ତର ଦେଇଥିଲେ, ଯେ ପ୍ରାପ୍ୟ ପୁଣ୍ୟ କୃତ୍ୱା ଲୋକାନି ସୁକ୍ତା ଶାଶ୍ୱତୀ ସମା ସୂଚିନାଙ୍ଗ ସୀମତା ଗେହେ ଯୋଗ ଭ୍ରଷ୍ଟ ବିଜାୟତେ। ଯେଉଁମାନେ ଯୋଗ ମାର୍ଗରେ ଅଗ୍ରସର ହେଉଛନ୍ତି ସେମାନେ ଯଦି ଯୋଗରେ ସିଦ୍ଧି ଲାଭ କରିପାରିଲେ ନାହିଁ, ଆମର ଯେଉଁ ବୌଦ୍ଧ ଜଗତରେ ଆମ ଦେଖୁଛେ ବିଭିନ୍ନ କାର୍ଯ୍ୟକ୍ରମ ସବୁ ରହିଛି, କିଏ ବିଜନେସ୍ କରୁଛନ୍ତି, ବ୍ୟବସାୟ କରୁଛନ୍ତି, କିଏ ବିଭିନ୍ନ ଚାକିରି ପାଇଁ ଚେଷ୍ଟା କରୁଛନ୍ତି, ଏସବୁଥିରେ ଯଦି ଫେଲ୍ ହୋଇଗଲେ, ବିଜନେସ୍ରେ ଫେଲିଅର୍ ହୋଇଗଲା, ତାହେଲେ ତାଙ୍କର କିଛି ପ୍ରାପ୍ତ ହୋଇପାରିବେ ନାହିଁ। ପରୀକ୍ଷାରେ ଫେଲ୍ ହୋଇଗଲେ ବା ଯେଉଁ ପରୀକ୍ଷା ଦେଉଛନ୍ତି ଚାକିରି ପାଇଁ ପରୀକ୍ଷା ଦେଉଛନ୍ତି ଫେଲ୍ ହୋଇଗଲେ, ତାହେଲେ ସେ କିଛି ପ୍ରାପ୍ତ ହୋଇପାରିବେ ନାହିଁ। କିନ୍ତୁ ଭଗବାନଙ୍କ ସହିତ ଯେଉଁମାନେ ଯୁକ୍ତ ହେଉଛନ୍ତି ସେ ପ୍ରଚେଷ୍ଟାରେ କେବେ କିଛି ବିଫଳ ହେବ ନାହିଁ। ଯଦିଓ ସେମାନେ ସିଦ୍ଧି ଲାଭ କରିନପାରନ୍ତି କିନ୍ତୁ ତଥାପି ଭଗବାନ ତାଙ୍କୁ ସୁଯୋଗ ପ୍ରଦାନ କରନ୍ତି। ତେଣୁ ଭଗବାନ କହୁଛନ୍ତି ଅର୍ଜୁନଙ୍କୁ ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ, ପାର୍ଥ ନୈବହାନ ମୂତ୍ର ବିନାଶ ତସ୍ୟ ବିଦ୍ୟତେ ନହି କଲ୍ୟାଣ କଶ୍ଚିତ ଦୁର୍ଗତି ତାହା ଗଚ୍ଛତି। ଏ ପୁତ୍ର, ଯେଉଁମାନେ ଭଗବାନ ସହିତ ଯୁକ୍ତ ହେଉଛନ୍ତି ସେମାନେ ଏ ଜନ୍ମରେ ବା ପରଜନ୍ମରେ କେବେ ତାଙ୍କର ବିନାଶ ହେବ ନାହିଁ, କେବେ ସେ ଦୁର୍ଗତି ପ୍ରାପ୍ତ ହେବେ ନାହିଁ। ସେମାନେ ପାର୍ଥ ନୈବ ଇହ, ଏଇ ଭୌତିକ ଜଗତରେ ସେମାନେ କିଛି ଚେଷ୍ଟା କରୁଛନ୍ତି ତାହେଲେ ସିଦ୍ଧି ପ୍ରାପ୍ତ ନ ହୋଇପାରିଲେ ମଧ୍ୟ କିଛି ଅସୁବିଧା ନାହିଁ, ଏ ଜନ୍ମରେ କିଛି ଅସୁବିଧା ହେବନି, ପରଜନ୍ମରେ ମଧ୍ୟ କିଛି ଅସୁବିଧା ହେବ ନାହିଁ, କାରଣ ଇଏ ହେଉଛି କଲ୍ୟାଣକର ମାର୍ଗ। ପିଲାମାନଙ୍କୁ ଆମେ ଏଇ କଲ୍ୟାଣକର ମାର୍ଗରେ ଅଗ୍ରସର କରାଇବା, ଏ ପିତାମାତାଙ୍କର ଦାୟିତ୍ୱ। ତେଣୁ ଏ କଲ୍ୟାଣକର ମାର୍ଗରେ ଜଣେ ଯଦି ସିଦ୍ଧି ନ ପାଇପାରିଲେ ମଧ୍ୟ ସେମାନେ ପ୍ରାପ୍ୟ ପୁଣ୍ୟ କୃତାନ ଲୋକାନି ସୁଧୁଆ, ଯେଉଁ ଉନ୍ନତର ସବୁ ଲୋକ ରହିଛି, ଯେତେ ଆମେ ଉନ୍ନତ ଲୋକକୁ ଯିବା ସେତେ ଭୌତିକ ଐଶ୍ୱର୍ଯ୍ୟ ଅଧିକରୁ ଅଧିକ ଜଣେ ପ୍ରାପ୍ତ ହେବ, ଯେତେ ଉନ୍ନତ ଲୋକକୁ ଯିବା 100 ଗୁଣ ଲେଖା ଐଶ୍ୱର୍ଯ୍ୟ ଜଣେ ଅଧିକ ପ୍ରାପ୍ତ ହେବ। ତେଣୁ ସେମାନେ ପ୍ରାପ୍ୟ ପୁଣ୍ୟ କୃତାନ ସେହିଭଳି ଭାବରେ ଉନ୍ନତ ଲୋକରେ ଶାଶ୍ୱତୀ ସମା ବହୁ କାଳ ଧରି ସେମାନେ ସେଠି ଏଇ ଭୌତିକ ଐଶ୍ୱର୍ଯ୍ୟ ସବୁ ପ୍ରାପ୍ତ ହେବେ, ଶାଶ୍ୱତୀ ସମା। ତାପରେ ସେମାନେ ସୂଚିନାଂ ଶ୍ରୀମତାଂ ଗେହେ ଯୋଗ ଭ୍ରଷ୍ଟ ବିଜାୟତେ, ଯେଉଁମାନେ ସୂଚି ସୂଚି ବୋଇଲେ ଯେଉଁମାନେ ବ୍ରାହ୍ମଣ କୂଳରେ ହେଉ ବା ଶ୍ରୀମତାଂ କହିଲେ ଧନୀ କୂଳରେ ହେଉ, ସେମାନେ ଯୋଗ ଭ୍ରଷ୍ଟ, ସେମାନେ ଯୋଗରେ ସିଦ୍ଧି ଲାଭ କରିପାରିନାହାନ୍ତି, ତେଣୁ ସେମାନେ ଅଭିଜାୟତେ ସେମାନେ ଜନ୍ମଗ୍ରହଣ କରନ୍ତି। ଆଜି ଛୋଟ ପିଲାମାନେ ଏସବୁ ଖେଳାଖେଳି କରୁଛନ୍ତି କିନ୍ତୁ ଏଇ ଭଗବାନ କଥା ସେ ତାଙ୍କର କର୍ଣ୍ଣରେ ପଡ଼ୁଛି, ପ୍ରବେଶ କରୁଛି, ଏ ଦିନେ ତାଙ୍କୁ ଭଗବାନଙ୍କ ଭକ୍ତରେ ପରିଣତ କରିବେ, ଏ ସୁଯୋଗ ତାଙ୍କୁ ପ୍ରଦାନ କରାଯାଇଛି, ଭଗବାନ ଦେଇଛନ୍ତି, ପ୍ରଦାନ କରିଛନ୍ତି। ଆଜି ଏ ଯେଉଁ ନିହତି ଜନ୍ମଗ୍ରହଣ କରିଛି ଭକ୍ତଙ୍କ ପରିବାରରେ, ସେଥିପାଇଁ ଆଜି ଭକ୍ତମାନେ ଆସି ତାଙ୍କର ଜନ୍ମଦିନରେ ଭଗବାନ କଥା ଭଗବାନ ନାମ କୀର୍ତ୍ତନ କଲେ, ଭଗବାନ କଥା କୁହାଗଲା, ଭଗବାନ ପ୍ରସାଦ ପ୍ରାପ୍ତ ହେବେ ସମସ୍ତେ, ତେଣୁ ଇଏ ତାଙ୍କୁ ଗୋଟେ ସୁଯୋଗ ମିଳିଲା। ପ୍ରାପ୍ୟ ପୁଣ୍ୟ କୃତାନ ଲୋକମାନେ ଶୁଖୁଆ ଶାଶ୍ୱତ ସମାନ ସୂଚିନାଂ ସୀମତାଂ ଏହି ଯୋଗ ଭ୍ରଷ୍ଟ ହୋଇଯାଏତେ। ଯେଉଁମାନେ ଏଇଭଳି ଭାବରେ ଉନ୍ନତ କୂଳରେ ଜନ୍ମଗ୍ରହଣ କରୁଛନ୍ତି, ଭକ୍ତ କୂଳରେ ଜନ୍ମଗ୍ରହଣ କରୁଛନ୍ତି ବା ଯୋଗୀମାନଙ୍କ କୂଳରେ ମଧ୍ୟ, ଆହୁରି ଯେଉଁମାନେ ଉନ୍ନତ ସ୍ଥିତିରେ ଥାଇକି ପତନ ହୋଇଯାଇଛି ସେମାନେ ଯୋଗୀମାନଙ୍କର କୂଳରେ ଜନ୍ମଗ୍ରହଣ କରନ୍ତି, ଅଥବା ଯୋଗୀନାମ ଏବ କୂଳେ ଭଗବତି କ୍ଷମତା ଏତଦ୍ଧି ଦୁର୍ଲଭ ତରଂ, ଏ ବହୁତ ଦୁର୍ଲଭ ଜନ୍ମ ସେମାନେ ପ୍ରାପ୍ତ ହୋଇଛନ୍ତି। ତେଣୁ ଏଇ ଯେଉଁ ସୁଯୋଗ ତାଙ୍କୁ ମିଳୁଛି, ଭରତ ମହାରାଜ ଏବଂ ଅନ୍ୟମାନେ ଯେଉଁ ଶହେ ପୁତ୍ର ଥିଲେ ରାଜା ଋଷଭଦେବଙ୍କର, ଋଷଭଦେବ ତାଙ୍କ ମଧ୍ୟରେ ସେଇ ଜ୍ଞାନ ପ୍ରଦାନ କରୁଛନ୍ତି। ପଞ୍ଚମସ୍କ ପଞ୍ଚମ ଅଧ୍ୟାୟରେ ବହୁତ ସେ ଶିକ୍ଷା ଦେଇଛନ୍ତି। ଆମେ ଗୋଟେ ଦୁଇଟି ଶିକ୍ଷା ଆଲୋଚନା କରିବା ଆଜିର ପ୍ରସଙ୍ଗିକ କ୍ରମରେ। ଆଜିର ପ୍ରସଙ୍ଗ ସେଇପାଇଁ ରହିଛି ପିଲାମାନଙ୍କୁ କେମିତି ଆମେ ଶିକ୍ଷା ପ୍ରଦାନ କରିବା, ପିତାମାତାଙ୍କର ଦାୟିତ୍ୱ ବା ଗୁରୁଜନମାନଙ୍କର ଦାୟିତ୍ୱ, ଶିକ୍ଷକମାନଙ୍କର ଦାୟିତ୍ୱ ହେଉଛି ସେଇଟା। ତେଣୁ ଋଷଭ ଦର୍ଶକ କହୁଛନ୍ତି, ନାୟଂ ଦେବ ଦେହ ଭାଜା ନୁଲୋକେ, ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛି ମାନେ ବହୁତ ଜନ୍ମ ପାର ହେଲା ପରେ ସେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛି। ଯେଉଁ ନିମ୍ନ ସ୍ତର ଯେଉଁ ରହିଛି, ଜଳଜୀବ ବା ସ୍ଥାବର ବୃକ୍ଷଲତା ଇତ୍ୟାଦି ବା କୃମି କୀଟ ପତଙ୍ଗ ପଶୁ ପକ୍ଷୀ ଇତ୍ୟାଦି, ଇଏ 80 ଲକ୍ଷ ଜନ୍ମ ପାର ହେଲା ପରେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି। ତେଣୁ ଇଏ ଜନ୍ମଟା, ମନୁଷ୍ୟ ଜନ୍ମଟା ବହୁତ ଦୁର୍ଲଭ। ଶାସ୍ତ୍ରରେ ବହୁତ ଜାଗାରେ ଏ କଥା କୁହାଯାଇ, ତେଣୁ ଋଷଭଦେବ ମଧ୍ୟ ସେ କଥା କହୁଛନ୍ତି ଯେ ଇଏ ଯେଉଁ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛି ଦେହ ଭାଜାନ, ମାନେ ଆମେ ସବୁ ଗୋଟେ ଗୋଟେ ଦେହ ଧାରଣ କରିଛେ, ପଶୁ ମଧ୍ୟ ଦେହ ଧାରଣ କରିଛି, ମନୁଷ୍ୟ ମଧ୍ୟ ଦେହ ଧାରଣ କରିଛନ୍ତି। କିନ୍ତୁ ନାୟଂ ଦେହ ଦେହ ଭାଜାନ ଲୋକେ, ମନୁଷ୍ୟ ଜନ୍ମ ଜଣେ ପ୍ରାପ୍ତ ହୋଇଛି ମାନେ କଷ୍ଟାନ୍ କାମାନ ରତେ ପିଠଭୁଜାନ, ଯେ ମନୁଷ୍ୟ ଜନ୍ମ ଜଣେ ପ୍ରାପ୍ତ ହୋଇଛି ମାନେ ତାର ଉଦ୍ଦେଶ୍ୟ ନୁହଁ କଷ୍ଟ କର୍ମ କରିବା, କଷ୍ଟାନ୍ କାମାନ ବହୁତ ପ୍ରକାର କଷ୍ଟ କର୍ମ ସବୁ ରହିଛି। ବହୁତ ଜଗତରେ ଆମେ ଦେଖୁଛେ ବହୁତ ଲୋକ ବହୁତ ପ୍ରକାର କଷ୍ଟ ପରିଶ୍ରମ କରୁଛନ୍ତି, କଷ୍ଟ କରୁଛନ୍ତି। କ'ଣ ପ୍ରକୃତରେ ଏ କଷ୍ଟ କେଉଁମାନେ କରିବା କଥା ନା ବିଭୁଜାନ, ବିଭୁଜାନ କହିଲେ କିଏ ବିଷ୍ଠାଭଜି ଶୁକର। ଥରେ ଇନ୍ଦ୍ର ଦେବତାମାନଙ୍କର ରାଜା ଇନ୍ଦ୍ର, ସେ ଦେବଲୋକରେ ବହୁତ ଉପଭୋଗ ରହିଛି, ବହୁତ ପ୍ରକାର ଉପଭୋଗ ରହିଛି, ନନ୍ଦନକାନନ ରହିଛି, ସମରସ ପାନ କରୁଛନ୍ତି, ଅପ୍ସରାମାନେ ସବୁ ରହିଛନ୍ତି। ଏଇଭଳି ଭାବରେ ଦେବ ଯେଉଁମାନେ ବେଦ ଅଧ୍ୟୟନ କରନ୍ତି, ବେଦରେ କର୍ମକାଣ୍ଡ ପ୍ରତି ସେମାନେ ଆସକ୍ତ ହେଇଯାଆନ୍ତି, କାହିଁକି ନା ସ୍ୱର୍ଗ ଲୋକରେ ଏତେ ଉପଭୋଗ ସବୁ ରହିଛି, ସେମାନେ ସବୁ ସେ ଯଜ୍ଞ କରି ସେ ଉନ୍ନତ ଲୋକକୁ ଯିବା ପାଇଁ ଚାହାନ୍ତି। ତେଣୁ ଯାହା ହଉ, ଇନ୍ଦ୍ର ସେଇଭଳି ଭାବରେ ଉନ୍ନତ ଲୋକକୁ ଯାଇଥିଲେ, ସେଠି ତାଙ୍କର ଗୁରୁ ବୃହସ୍ପତିଙ୍କ ପ୍ରତି ଅପରାଧ କରିଦେଲେ, ଅପରାଧ ଯେତେବେଳେ କରିଦେଲେ ସେତେବେଳେ ସେ ତାଙ୍କୁ ଅଭିଶାପ ମିଳିଗଲା, ସେ ଗୋଟେ ଘୁଷୁରୀ ହେଇଗଲେ। ଘୁଷୁରୀ ଯେତେବେଳେ ହେଇଗଲେ, ଘୁଷୁରୀର ଖାଦ୍ୟ ହେଉଛି ବିଷ୍ଠା, ସେ ସେଥିରେ ଆନନ୍ଦିତ ହେଉଛି ବିଷ୍ଠା ଖାଇକରି। ତେଣୁ ଘୁଷୁରୀରେ ତା'ର ବହୁତ ପିଲା ଛୁଆ କରି ଏଇ ବିଷ୍ଠା ଇତ୍ୟାଦି ଖାଇ ସେ ଆନନ୍ଦରେ ରହିଛି, ସେ ଭାବୁନି ସେ ଦୁଃଖରେ ଅଛି ବୋଲି, ସେ କଷ୍ଟରେ ଅଛି ବୋଲି ସେ ଜାଣିପାରୁନି। ଭଗବାନ ଏଇଭଳି ଭାବରେ ଶରୀର ପ୍ରଦାନ କରିଛନ୍ତି, ଯିଏ ଯେଉଁ ଶରୀର ରହିଲେ ସେ ସେଇଭଳି ଭାବରେ ସେ ଶରୀର ଅନୁସାରେ କାର୍ଯ୍ୟ କରିବ। ତେଣୁ ଇନ୍ଦ୍ର ଯେତେବେଳେ ଏଇ ଶୁକର ହେଇକି ରହିଲେ, ଘୁଷୁରୀ ହେଇକି ରହିଲେ, ସେତେବେଳେ ଦେବତାମାନଙ୍କର ଅସୁବିଧା ହେଇଗଲା, କେହି ରାଜା ନାହାନ୍ତି ତାଙ୍କୁ ଶାସନ କରିବା ପାଇଁ, ପରିଚାଳନା କରିବା ପାଇଁ, ଅସୁରମାନଙ୍କର ସବୁବେଳେ ବିପଦ ରହିଛି, ସେମାନେ ଆକ୍ରମଣ କରୁଛନ୍ତି। ତେଣୁ ଜଣେ ନେତାର ଆବଶ୍ୟକତା ରହିଛି ସବୁବେଳେ, ସବୁ କ୍ଷେତ୍ରରେ ଜଣଙ୍କ ନେତାଙ୍କର ଆବଶ୍ୟକତା ରହିଛି। ତେଣୁ ସେମାନେ ଦେବତାମାନେ ବ୍ରହ୍ମାଙ୍କୁ ପ୍ରାର୍ଥନା କଲେ, ବ୍ରହ୍ମା ଆସି ଏ ଘୁଷୁରୀ ରୂପକୁ ଇନ୍ଦ୍ରକୁ ପଚାରୁଛନ୍ତି, କହିଲେ ତମେ ଇନ୍ଦ୍ର ଥିଲ ଆଉ ଏଇଠି ଘୁଷୁରୀ ହେଇକିରି କ'ଣ ରହିଛ, ଆସ ଦେବଲୋକକୁ ଆସ। ତେଣୁ ଏକଥା ଶୁଣି ଘୁଷୁରୀ କହୁଛି, ଚିନ୍ତା କରୁଛି, ଯିଏ ଚାରିମୁଣ୍ଡିଆ ରାକ୍ଷସ ଗୋଟେ କିଏ, ବ୍ରହ୍ମାଙ୍କର ଚତୁର୍ମୁଖରେ ସେ ଭଗବାନଙ୍କର ଗୁଣଗାନ କରୁଛନ୍ତି, ଏଇ ମୁଖେ ଏଇ ନାମ ଚତୁର୍ମୁଖେ ଭଗବାନଙ୍କର ନାମ ଚତୁର୍ମୁଖରେ ବ୍ରହ୍ମା ଗାନ କରୁଛନ୍ତି। କିନ୍ତୁ ଶୁକର ଭାବୁଛି ମୁଁ ତ ବହୁତ ଆନନ୍ଦ ରହିଛି, ରାକ୍ଷସ ଗୋଟେ କିଏ ଆସିକି କ'ଣ କହୁଛି, ସେ ଶୁଣୁନି ସେ କଥା, ଆମର ସେ ଶ୍ରୀମନ୍ତ ଗୌରବନ୍ଦ ସେ ମହାରାଜ କଥାଟି କହୁଥିଲେ ଶୁଣୁଥିଲି ତାଙ୍କୁ। ତେଣୁ ବ୍ରହ୍ମା ଜାଣିପାରିଲେ କାହିଁକି ଶୁଣୁନାହାନ୍ତି, କାହିଁକି ନା ଏ ଭୌତିକ ଜଗତ ପ୍ରତି ଆସକ୍ତି ରହିଛି, ଏତେ ଆସକ୍ତି ରହିଛି ଭଗବାନ କଥା କାନରେ ପଶୁନାହିଁ ବା ଉପଦେଶ କାନରେ ପଶୁନାହିଁ। ତେଣୁ ବ୍ରହ୍ମା ଜାଣିପାରି କ'ଣ କଲେ ନା ପ୍ରଥମେ ଏ ଘୁଷୁରୀର ଯେଉଁ ପିଲା ଛୁଆ ଥିଲେ ତାକୁ ସବୁ ହତ୍ୟା କରିଦେଲେ, ମାରିଦେଲେ। ଆଉ ଇଏ ଘୁଷୁରୀ ଚାହିଁଲା ବ୍ରହ୍ମାଙ୍କ ସହିତ ଯୁଦ୍ଧ କରିବା ପାଇଁ, କିନ୍ତୁ ବ୍ରହ୍ମାଙ୍କ ସହିତ କ'ଣ ସେ ଯୁଦ୍ଧ କରିପାରିବ, ତେଣୁ ସେ କିଛି କହିପାରିଲାନି। କିନ୍ତୁ ସିଏ ଭାବୁଛି ପିଲା ଛୁଆ ମାର୍ଦ୍ଦରେ କ'ଣ ଅଛି, ଠିକ୍ ଅଛି, ଆହୁରି ମୋର ପତ୍ନୀ ଅଛନ୍ତି, ମୁଁ ଆହୁରି ପିଲା ଛୁଆ ସୃଷ୍ଟି କରିବି, କିଛି ଅସୁବିଧା ନାହିଁ, ଏଭଳି ଚିନ୍ତା କରୁଛି। ତେଣୁ ବ୍ରହ୍ମା ତାର ପତ୍ନୀକୁ ମଧ୍ୟ ହତ୍ୟା କରିଦେଲେ। ସେତେବେଳେ ଯାଇକି ଘୁଷୁରୀ ଶୁଣିବା ପାଇଁ ଚାହିଁଲା, କ'ଣ କହୁଛ ତୁମେ, ପଚାର ବ୍ରହ୍ମାଙ୍କୁ। ବ୍ରହ୍ମା କହିଲେ ତୁମେ ଇନ୍ଦ୍ର ଥିଲ, ଆଉ ଘୁଷୁରୀରେ ଯାଇକି କ'ଣ ଆନନ୍ଦ ପ୍ରାପ୍ତ, ଚାଲ ଚାଲ ସ୍ୱର୍ଗଲୋକକୁ ଯିବ, ତୁମର ଅଭିଶାପ ପୂର୍ଣ୍ଣ ହୋଇଗଲା, ଅବଧ ପୂର୍ଣ୍ଣ ହୋଇଗଲା, ବର୍ତ୍ତମାନ ଚାଲ। ନା ମୁଁ ସେଠିକି ଯିବି ନାହିଁ, କାହିଁକି ନା ସେଠି ଘୁଷୁରୀ ଅଛନ୍ତି, ସେଠି ବିଷ୍ଠା ମିଳିବ ଖାଇବା ପାଇଁ, ଏଇଭଳି ଭାବେ ପ୍ରଶ୍ନ ପଚାରୁଛନ୍ତି। ବ୍ରହ୍ମାଙ୍କର ସେଠି ବହୁତ ଉନ୍ନତ ଅବସରିତ ରହିଛି, ଅପ୍ସରାମାନେ ଅଛନ୍ତି, ତାଙ୍କର ପତ୍ନୀ ଅଛନ୍ତି, ସତୀଦେବୀ ଅଛନ୍ତି, ବହୁତ ଭୋଗ ସବୁ ରହିଛି, ବହୁତ ସୁନ୍ଦର ସୁନ୍ଦର ଖାଦ୍ୟ ରହିଛି, ଘିଅରେ ତିଆରି ସବୁ ଖାଦ୍ୟ ସବୁ ରହିଛି, କାରଣ ସ୍ୱର୍ଗଲୋକରେ କେହି ଘିଅ ଛଡ଼ା ଆମେ କିଛି ଖାଆନ୍ତି ନାହିଁ। ସ୍ୱର୍ଗଲୋକରୁ ଯେତେବେଳେ ଉର୍ବଶୀ ଆସିଥିଲେ, ଚୁରୁଡ଼ ବାବୁ ବିବାହ କରିଥିଲେ, ସେ ଏହି ସର୍ତ୍ତରେ ବିବାହ କରିଥିଲେ, ସେ କେବଳ ଘିଅ ପାନ କରିବେ, ଅମଳ ଲୋକ ସେଠି କୌଣସି ମଳ ନାହିଁ, ଆମର ଯେଉଁ ବାଥରୁମ୍ ଇତ୍ୟାଦି ରହିଛି ମଳ ସବୁ ରହିଛି, ଆମ ଶ୍ରୀ ସମୁଦ୍ର ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି। ଏ ତୃତୀୟ ସ୍କନ୍ଧରେ ଯେଉଁ କପିଳଦେବଙ୍କ କଥା ବର୍ଣ୍ଣନା କରାଯାଇଛି, ତାଙ୍କର ପିତା କର୍ଦ୍ଦମୁନି ଗୋଟେ ଏଭଳି ବିରାଟ ବିମାନ ନିର୍ମାଣ କରିଥିଲେ, ବିରାଟ ସହର ଭଳି ବିମାନ, ଯେଉଁଥିରେ ବହୁତ ପ୍ରକାର ବ୍ୟବସ୍ଥା କରାଯାଇଛି, ବହୁତ ପ୍ରକାର ତା'ର ବର୍ଣ୍ଣନା କରାଯାଇଛି, କିନ୍ତୁ ବାଥରୁମ୍ର ବର୍ଣ୍ଣନା କରାଯାଇ ନାହିଁ। ମହାରାଜ କହିଲେ କାହିଁକି ନା ସେଠି ବାଥରୁମ୍ର ଆବଶ୍ୟକତା ନାହିଁ, ସେଠି କୌଣସି ମଳ ଜିନିଷ ନାହିଁ, ଆମର ଏଠି ଡ୍ରେନ୍ ଇତ୍ୟାଦି ସବୁ ରହିଛି, କାରଣ ସେଠି ଆବଶ୍ୟକତା ନାହିଁ, ସେସବୁ କେହି ମଳ କିଛି ନାହିଁ, ସେଠି ଅମଳ ଅମଳାନ ବୋଲି କୁହାଯାଇଛି, ସେ ଲୋକ ହେଉଛି ଅମଳାନ ଲୋକ। ତେଣୁ ବ୍ରହ୍ମା ଏଇଭଳି ଭାବରେ ତାଙ୍କୁ ବୁଝେଇଲା ପରେ ଯାଇକି ସେ ଗଲେ, ଶରତ୍ୟାଗ କରିକି ପୁଣି ସେ ଇନ୍ଦ୍ର ହେଲେ। ତେଣୁ ଏଇ ଯେଉଁ ଶୁକ୍ର ଜନ୍ମ ପ୍ରାପ୍ତ ହେଉଛି, ମାନେ ଘୁଷୁରୀ ଜନ୍ମ ପ୍ରାପ୍ତ ହେଉଛି ବା ପଶୁପକ୍ଷୀ ଜନ୍ମ ଯେଉଁ ପ୍ରାପ୍ତ ହେଉଛନ୍ତି, ଏ ବହୁତ କଷ୍ଟ କାମ କରିବା ପାଇଁ ଉଦ୍ଦିଷ୍ଟ ହେଇଛି। ରାଜା ଋଷଭଦେବ ସତା କହୁଛନ୍ତି, ନାୟମ ଦେହ ଦେହ ଭାଜନ ନୃଡ଼କେ କଷ୍ଟାନ୍ କାମ ନରତେ ବିଡ଼ୁଜାନ୍, ଯେ ବିଡ଼ୁଜା ବିଷ୍ଠା ଯେଉଁ ଭୋଜନ କରୁଛି ଶୁକର, ତା ପାଇଁ ବହୁତ କଷ୍ଟ, ସକାଳୁ ଉଠିକି ସେ କେଉଁଠି ଦେଖିବ କେଉଁଠି ବିଷ୍ଠା ରହିଛି। ଆମ ଶିଶୁ ଗୌରବ ସେ ମହାରାଜ କହନ୍ତି, ଘୁଷୁରୀ ଭାବେ ଏ ମନୁଷ୍ୟମାନେ ବହୁତ ମୂର୍ଖ, ଏତେ ସୁନ୍ଦର ସୁନ୍ଦର ଖାଦ୍ୟରେ ବିଷ୍ଠା ରହିଛି, ମନୁଷ୍ୟମାନେ ଏଇଟା ଗ୍ରହଣ କରୁନାହାନ୍ତି, ଏଭଳି ଭାବରେ ଘୁଷୁରୀର ଚିନ୍ତାଧାରା। କିନ୍ତୁ ଘୁଷୁରୀର ଜନ୍ମ ହେଉଛି ସେ କଷ୍ଟ କାମ କରିବ, କିନ୍ତୁ ମନୁଷ୍ୟ ସେଥିପାଇଁ ଉଦ୍ଦିଷ୍ଟ ନୁହଁ। ନାୟମ ଦେବ ଦେବ ଭାଜାଙ୍ଗ ଲୋକେ କଷ୍ଟାନ୍ କାମାନ ଅରତେ ବେଳୁ ତପ ଦିବ୍ୟମ, ମନୁଷ୍ୟ ଜୀବନର ଉଦ୍ଦେଶ୍ୟ ହେଉଛି କ'ଣ ନା ସେ ତପସ୍ୟା କରିବ, ଦିବ୍ୟ ତପସ୍ୟା କରିବ। ଅସୁରମାନେ ମଧ୍ୟ ତପସ୍ୟା କରୁଛନ୍ତି, ହିରଣ୍ୟକଶିପୁ ବହୁତ ତପସ୍ୟା କରିଥିଲେ, ବ୍ରହ୍ମା କହିଲେ ତୁମ ଭଳି ତପସ୍ୟା ଅତୀତରେ କେହି କରିନାହାନ୍ତି କି ଭବିଷ୍ୟତରେ କେହି କରିବେ ନାହିଁ, କିନ୍ତୁ ସେ ତପସ୍ୟାର କିଛି ମୂଲ୍ୟ ନାହିଁ, ଦିବ୍ୟ ତପସ୍ୟା ନୁହଁ। ସେ କେମିତି ଇନ୍ଦ୍ର ଉପଭୋଗ ଅଧିକା କରିବ ସେଥିପାଇଁ ସେ ତପସ୍ୟା କରିଥିଲେ, ରାବଣ ବି ବହୁତ ତପସ୍ୟା କରିଥିଲେ, ବହୁତ ଅସୁରମାନେ ବହୁତ ତପସ୍ୟା କରନ୍ତି। ଜଣେ ଭାଗବତ ଦଶମ ସ୍କନ୍ଧ 99 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଜଣେ ଥିଲେ ଅସୁର ଯିଏକି ବହୁତ ତପସ୍ୟା କରୁଥିଲେ, ଯେଉଁ କିଏ ସେ ଯେଉଁ ଭସ୍ମାସୁର ଯେଉଁ କୁହାଯାଉଛି, ସେ ଶକୁନୀ ପୁତ୍ର, ସେ ବହୁତ ତପସ୍ୟା, ସେ ଚିନ୍ତା କଲେ ଯେଉଁ ଶ୍ରେଷ୍ଠ ଯେଉଁ ରହିଛନ୍ତି ଦେବତାମାନଙ୍କ ଭିତରେ ଶ୍ରେଷ୍ଠ ରହିଛନ୍ତି କିଏ କିଏ, ବ୍ରହ୍ମା ଶିବ ଏବଂ ବ୍ରହ୍ମା ଶିବ ଏବଂ ବିଷ୍ଣୁ, ତାଙ୍କ ଭିତରେ କିଏ ଶ୍ରେଷ୍ଠ ବା କାହାଙ୍କୁ ପୂଜା କଲେ ଆମେ ଶୀଘ୍ର ଆମ ତପସ୍ୟାର ଫଳ ପାଇଯିବା। ନାରଦମୁନିକୁ ସେ ପଚାରିଲେ, ନାରଦମୁନି କହିଲେ ଶିବ ହେଉଛନ୍ତି ଆଶୁତୋଷ, ଶିବଙ୍କର ପୂଜା କରିଦେଲେ ତୁମେ ଶୀଘ୍ର ଫଳ ପ୍ରାପ୍ତ ହେବ। ତେଣୁ ସିଏ ବୃକାସୁର ଶିବଙ୍କୁ ତପସ୍ୟା କରିବା ପାଇଁ ଲାଗିଲା, ନିଜ ଶରୀରରୁ ଖଣ୍ଡ ଖଣ୍ଡ କାଟିକରି ଆହୁତି ଦେଲା, ଅଗ୍ନିରେ ଆହୁତି ଦେଲା ଶିବଙ୍କୁ ପ୍ରାପ୍ତ ହେବା ପାଇଁ, ଶିବଙ୍କ ଠାରୁ ବର ପ୍ରାପ୍ତ ହେବା ପାଇଁ। ଯେତେବେଳେ ଶିବଜୀ ଆସିଲେ ନାହିଁ, ସେତେବେଳେ ନିଜ ଶରୀରକୁ ମାନେ ନିଜର ଶିରକୁ ଛେଦନ କରିବା ପାଇଁ ଉଦ୍ୟୋଗ ହେଲା, ତେଣୁ ଶିବଜୀ ସେଠି ଆସି ଆବିର୍ଭାବ ହୋଇଗଲେ। ଶିବ ଯେତେବେଳେ ଆସିଲେ ତାଙ୍କ ପତ୍ନୀଙ୍କ ସହିତ ଆସିଲେ, ପାର୍ବତୀଙ୍କ ସହିତ ଆସିଲେ। ତେଣୁ ଏ ଯେ ପ୍ରକାଶ ରହିତ ଅସୁର ପାର୍ବତୀଙ୍କର ସୌନ୍ଦର୍ଯ୍ୟ ଦେଖି ମୁଗ୍ଧ ହୋଇଗଲା। ସେ ପ୍ରକାଶର ବହୁତ ସୌନ୍ଦର୍ଯ୍ୟ ପାର୍ବତୀଙ୍କର, ତେଣୁ ସେ ଚାହିଁଲା ତାଙ୍କୁ ବିବାହ କରିବ। କିନ୍ତୁ ଶିବଜୀ ଅଛନ୍ତି, କେମିତି ତାଙ୍କୁ ବିବାହ କରିବ? ତେଣୁ ସେ କହିଲା, ଶିବଜୀ ବର ମାଗିଲା, ପ୍ରଭୁ ମୋତେ ବର ଦିଅନ୍ତୁ, ଏଭଳି ଯାହା ମୁଣ୍ଡରେ ମୁଁ ହାତ ଦେବି ସେ ଧ୍ୱଂସ ହୋଇଯିବ, ଭସ୍ମ ହୋଇଯିବ। ଶିବଜୀ ଭଗବାନଙ୍କ ସବୁବେଳେ ପଞ୍ଚାନନ, ଏଇ ନାମ ଶିବ ଜପେ ପଞ୍ଚମୁଖରେ, ଏଇ ନାମ ବ୍ରହ୍ମା ଜପେ ଚତୁର୍ମୁଖରେ, ଏଇ ନାମ ନାରଦ ଜପେ ବୀଣା ଯନ୍ତ୍ରରେ। ମଧୁର ଏଇ ହରି ନାମ, ଭଗବାନଙ୍କର ନାମ, ଭଗବାନ ନାମ ସମସ୍ତେ ଗ୍ରହଣ କରୁଛନ୍ତି। ତେଣୁ ଶିବଜୀ ସବୁବେଳେ ଭଗବାନଙ୍କର ଚିନ୍ତାରେ ବ୍ୟସ୍ତ ରହିଛନ୍ତି। ସେ ଆଉ ଅସୁରମାନଙ୍କ ଯାହା ଯିଏ ଯାହା ପାଙ୍କେ ତାକୁ ଦେଇଛନ୍ତି। ଶିବଜୀ ବୈଷ୍ଣବମାନଙ୍କର ଦୁଇଟି କୃପା ରହିଛି, ଗୋଟେ ହେଉଛି ସକପଟ କୃପା, ଗୋଟେ ହେଉଛି ଅକପଟ କୃପା। କପଟ ଯୁକ୍ତ କୃପା କେଉଁଟା? ନା ଅସୁରମାନେ ସେମାନେ ଚାହାନ୍ତି କେମିତି ଆମେ ଭୌତିକ ଐଶ୍ୱର୍ଯ୍ୟ ପ୍ରାପ୍ତ ହେବୁ, ତେଣୁ ତାଙ୍କୁ ସେ କପଟ ଯୁକ୍ତ କୃପା କରନ୍ତି, ଦେଇ ଦିଅନ୍ତି ତାଙ୍କୁ, ବହୁତ ଐଶ୍ୱର୍ଯ୍ୟ ଦିଅନ୍ତି। ସେ ଐଶ୍ୱର୍ଯ୍ୟ ଦ୍ୱାରା ତାଙ୍କ ବିନାଶ ହୁଏ। ତେଣୁ ଶିବଜୀ ଯେତେବେଳେ କହିଲେ, ଶିବଜୀ କହିଲେ ଠିକ୍ ଅଛି ତଥା ଆସ୍ତୁ। ତାପରେ ଇଏ ତ ଚାହୁଁଛି ଶିବଜୀଙ୍କୁ ହତ୍ୟା କରି ପାର୍ବତୀଙ୍କୁ ବିବାହ କରିବ ପ୍ରକାଶର, ତେଣୁ ଶିବଜୀଙ୍କୁ ପଛରେ ଧାଇଁଲା। ତେଣୁ ଶିବଜୀ ବର୍ତ୍ତମାନ କ'ଣ କରିବେ? ତେଣୁ ଶିବଜୀ ମଧ୍ୟ ଧାଇଁଲେ, ଭଗବାନଙ୍କର ନାମ ଜପୁଛନ୍ତି ପଞ୍ଚମୁଖରେ, ଭଗବାନଙ୍କ ନାମ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ତେଣୁ ଭଗବାନ ଆସି ପହଞ୍ଚିଗଲେ। ଭଗବାନ କେମିତି ଆସିଲେ? ଗୋଟେ ବ୍ରହ୍ମଚାରୀ ରୂପରେ ଆସିଲେ, ବାଳକ ରୂପରେ ଆସିଲେ। ଏଇ ଛୋଟ ପିଲାମାନଙ୍କୁ ରହିଛନ୍ତି ବ୍ରହ୍ମଚାରୀ କଟୁ ବାହନ ରୂପରେ ଆସି ଲୋକ ଆସିକି ପଚାରୁଛନ୍ତି, ଏ ଶକୁନି ପୁତ୍ର କ'ଣ ପାଇଁ ତୁମେ ଧାଉଁଛ? ସେ ଶୁଣୁନାହାନ୍ତି, ଶକୁନି ବୃକାଶର କିଛି ଶୁଣୁନି, କାରଣ ଶିବଜୀ ପଳେଇ ଯାଉଛନ୍ତି, ସେ ତାଙ୍କର ନାହିଁ। ତେଣୁ ଭଗବାନ ମଧ୍ୟ ବୃକାଶର ପ୍ରତି ଧାଉଁଛନ୍ତି, ଶିବଜୀ ଧାଉଁଛନ୍ତି, ତାଙ୍କ ପ୍ରତି ବୃକାଶର, ବୃକାଶର ପ୍ରତି ଭଗବାନ ଧାଉଁଛନ୍ତି। ତେଣୁ ଧାଇଁ ଧାଇଁକି ଭଗବାନ ପଚାରୁଛନ୍ତି, କ'ଣ ଶକୁନି ପୁତ୍ର କ'ଣ ପାଇଁ ତୁମେ ଧାଉଁଛ? ନା, ଏ ଶିବ ମୋତେ ଭର ଦେଇଛନ୍ତି, ଯାହା ମୋତେ ମୁଣ୍ଡରେ ମୁଁ ହାତ ଦେଇଦେବି ସେ ଭସ୍ମ ହୋଇଯିବ, ମୁଁ ଶିବଜୀଙ୍କ ମୁଣ୍ଡକୁ ହାତ ଦେବି, ତାଙ୍କୁ ଭସ୍ମ କରିଦେବି। ତେଣୁ ଭଗବାନ ତାଙ୍କୁ ମୋହ କରିଦେଲେ, କହିଲେ ଶିବଜୀ ଯେଉଁ ବର ଦେଇଛନ୍ତି, ଶିବଜୀଙ୍କର ତାଙ୍କ ମୁଣ୍ଡ ଠିକ୍ ଅଛି? ଯେଉଁ ସମୁଦ୍ର ମନ୍ଥନ ହେଇଥିଲା, ଯେଉଁ ବିଷ ପାନ କରିଦେଇଛନ୍ତି, ତାଙ୍କୁ ସେ ପାଗଳ ହେଇଯାଇଛନ୍ତି, ଦକ୍ଷ ତାଙ୍କୁ ଅଭିଶାପ ଦେଇଛନ୍ତି, ତାଙ୍କର ସେ କୌଣସି ଯଜ୍ଞର ଭାଗ ପାଇପାରୁନାହାନ୍ତି, ତେଣୁ ସେ ପାଗଳ ହେଇକି ରହିଛନ୍ତି। ଆଉ ସେ ପାଗଳ କଥାରେ ତମେ ବିଶ୍ୱାସ କରୁଛ? ତମେ ସକୁରି ପୁତ୍ର, ତମେ ବହୁତ ଉନ୍ନତ ବିଦ୍ୱାନ ବ୍ୟକ୍ତିର ତମେ ପୁତ୍ର, ତମେ ନିଜେ ଦେଖୁନ, ପରୀକ୍ଷା କରୁନ, ନିଜ ହାତରେ ନିଜ ମୁଣ୍ଡରେ ଛୁଇଁ ଦେଉନି, କିଛି ହେବନି। ତେଣୁ ଭଗବାନ ଏଭଳି ମୁହଁ କରିଦେଲେ, ବୁକାଶରୁ ଚିନ୍ତା କଲେ ଠିକ୍ କଥା ହେଲା। ଆଚାର୍ଯ୍ୟମାନେ କେତେ ଜଣ କହନ୍ତି, ଭଗବାନ କହିଲେ ଦେଖ ତମ ହାତରେ କିଛି ତାତି ଅଛି କି? ତାତିକି ରହୁଛି ଉଷ୍ମ କିଛି ରହିଛି କି? ଆଉ ଜଳେଇବ କେମିତି? ଯଦି ଉଷ୍ମ ନ ରହିଲେ କେମିତି ଜଳେଇବ? ତମେ ଦେଖୁନ, ତମ ମୁଣ୍ଡ ପାଖରେ ଆସିକି ଦେଖୁନ, କିଛି ହେବନି। ତେଣୁ ସେ ଯେତେବେଳେ ନିଜ ମସ୍ତକରେ ହାତ ଦେଇଦେଲା, ସେ ଭସ୍ମ ହେଇଗଲା। ତେଣୁ ଏଇଭଳି ଭାବରେ ଅସୁର ଯେଉଁ ରହିଛନ୍ତି, ଏମାନେ ମଧ୍ୟ ତପସ୍ୟା କରୁଛନ୍ତି, କିନ୍ତୁ ସେ ତପସ୍ୟା ଫଳ ତାଙ୍କର ନିଜର ବିନାଶ ଯାଉଛି। କିନ୍ତୁ ସେଭଳି ତପସ୍ୟା କରିବା ପାଇଁ ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ନୁହଁ। ଋଷଭଦେବ କହୁଛନ୍ତି, ତପ ଦିବ୍ୟମ୍, ଦିବ୍ୟ ତପସ୍ୟା କରିବା। ବିଭିନ୍ନ ପ୍ରକାର ବହୁତ ତପସ୍ୟା ରହିଛି, ବହୁତ ଭାଗବତରେ ଏଇ ଋଷଭଦେବ ମଧ୍ୟ ବିଭିନ୍ନ ତପସ୍ୟା ବିଷୟରେ କହିଛନ୍ତି। ଖରାଦିନେ ଆମର ଏସି ଲଗେଇକି ରହୁଛେ, କିନ୍ତୁ ଖରାଦିନେ ଚାରିପଟି ନିଆଁ ଲଗେଇକି ସେମାନେ ତପସ୍ୟା କରିବେ। ଶୀତଦିନେ ଆମେ ଗୁରୁ ମିଟର ଲଗାଉଛେ, କିନ୍ତୁ ଶୀତଦିନେ ଜଳରେ ମଗ୍ନ ହେଇକରି ସେମାନେ ଭଗବାନ ତପସ୍ୟା କରିବେ। ଏଭଳି ଭାବରେ ତପସ୍ୟା ରହିଛି, ବହୁତ କଠିନ ତପସ୍ୟା ରହିଛି। କିନ୍ତୁ ବିଶେଷ ଭାବରେ କଳିଯୁଗରେ ଆମମାନଙ୍କ ପାଇଁ ପ୍ରଭୁପାଦ ମହାରାଜ ତପସ୍ୟା ଦେଇଛନ୍ତି, କ'ଣ ନା ଚାରୋଟି ତପସ୍ୟା। ଜୀବତମ ପାନମ ସ୍ତ୍ରୀୟମ ସୁନା, ଯୁକ୍ତ କ୍ରୀଡ଼ା କରିବା ନାହିଁ, ନିଶାଦ୍ରବ୍ୟ ସେବନ କରିବା ନାହିଁ, ଅବୈଧ ସ୍ତ୍ରୀ ସଙ୍ଗ କରିବା ନାହିଁ, ଆମିଷ ଭକ୍ଷଣ କରିବା ନାହିଁ, ଇଏ ଆମ ପାଇଁ ତପସ୍ୟା। ଏବଂ ଆଉ ଗୋଟେ ତପସ୍ୟା ହେଉଛି ବ୍ରହ୍ମ ମୁହୂର୍ତ୍ତରେ ଭଗବାନଙ୍କର ପୂଜା ଆରାଧନା କରିବା। ବ୍ରହ୍ମ ମୁହୂର୍ତ୍ତ କହିଲେ ସୂର୍ଯ୍ୟୋଦୟର ଦେଢ଼ ଘଣ୍ଟା ପୂର୍ବଟା ହେଉଛି ବ୍ରହ୍ମ ମୁହୂର୍ତ୍ତ। ସେହି ସମୟଟା ହେଉଛି ସତ୍ୟଗୁଣର ପ୍ରାଧାନ୍ୟ ଥାଏ, ସେହି ସମୟରେ ଆମେ ଭଗବାନଙ୍କ ନାମ ଜପ କରିବା, ଭଗବାନଙ୍କ ସେବା କରିବା, ପୂଜା କରିବା, ଶାସ୍ତ୍ର ଅଧ୍ୟୟନ କରିବା, ଆର ବହୁତ ଫଳ ସେ ପ୍ରାପ୍ତ ହେବା। ତେଣୁ ଏଇଭଳି ଭାବରେ ଦିବ୍ୟ ତପସ୍ୟା କରିବା ପାଇଁ ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ। ତପ ଦିବ୍ୟ ପୁତ୍ରକା ଯେନ ସପ୍ତମ ଶୁଦ୍ଧେ, ଏ ଦିବ୍ୟ ତପସ୍ୟା କଲେ କ'ଣ ହେବ? ପୁତ୍ରମାନେ ଯଦି ଚିନ୍ତା କରୁଛନ୍ତି କ'ଣ ହେବ ପିତା ଆମର ଏଇ ତପସ୍ୟା କରିବା ଦ୍ୱାରା, ନା ସପ୍ତମ ଶୁଦ୍ଧେ, ସପ୍ତମ କହିଲେ ଆମ ହୃଦୟ ଶୁଦ୍ଧି ହେବ। ହୃଦୟର କ'ଣ ମହିଳା ରହିଛି? ଆ ଏଇ ଯେଉଁ ଭୌତିକ ଜଗତର ତ୍ରିଗୁଣର ମହିଳା, ସତ୍ଵ ରଜ ପ୍ରଣ, ତିନି ଗୁଣର ମହିଳା ସବୁ ରହିଛି ଆମର। ଏ ଗୁଣର ପ୍ରଭାବ ଆମ ପାଖରେ ରହିଛି, ଏ ଗୁଣରୁ ଆମକୁ ଉର୍ଦ୍ଧ୍ୱକୁ ଯିବାକୁ ପଡ଼ିବ। ଗୁଣରୁ ଉର୍ଦ୍ଧ୍ୱକୁ ଗଲେ ଆମେ ଭଗବାନ ବିଷୟରେ ଜାଣିପାରିବା, ଭଗବାନ ହେଉଛି ଶୁଦ୍ଧ ସତ୍ଵ ସ୍ତରର। ତେଣୁ ଏଇ ତପସ୍ୟା କରିବା ଦ୍ୱାରା କ'ଣ ହେବ ନା ସପ୍ତମ ଶୁଦ୍ଧେ, ଆମର ହୃଦୟ ଶୁଦ୍ଧ ହେବ। ଯସ୍ମାତ୍ ବ୍ରହ୍ମ ସୌଖ୍ୟମ୍ ତୁ ଅନନ୍ତମ୍, ଯାହାଫଳରେ କି ଆମେ ବ୍ରହ୍ମ ସୁଖ ଆମେ ପ୍ରାପ୍ତ ହେବା, ଯେଉଁ ସୁଖ ଅନନ୍ତ ତାର ଶେଷ ନାହିଁ। ଭୌତିକ ସୁଖ ହେଉଛି କ'ଣ ନା ଆଦ୍ୟ ଅନ୍ତବନ୍ତ କୌନ୍ଦେୟ, ଯେଉଁ ସୁଖର ଆଦି ଅଛି ସେ ସୁଖର ଅନ୍ତ ଅଛି। କିନ୍ତୁ ବ୍ରହ୍ମ ସୁଖ ଏଭଳି ଏ ବଢି ବଢିକା ଯାଉଥିବ। ଆନନ୍ଦାମ୍ବୋଧି ବର୍ଦ୍ଧନ, ପ୍ରଭୁ ଭଗବାନ ମହାପ୍ରଭୁ ତାଙ୍କର ଶିକ୍ଷା ଷ୍ଟମରେ କହିଲେ ଆନନ୍ଦାମ୍ବୋଧି ବର୍ଦ୍ଧନ, ଭଗବାନ ନାମ ନେଲେ ଆମେ ଏଇଠି ଫଳ ପ୍ରାପ୍ତ ହେବା। ତେଣୁ ଏଇଭଳି ଭାବରେ ଋଷଭଦେବ ତାଙ୍କ ପୁତ୍ରମାନଙ୍କୁ ବହୁତ ଶିକ୍ଷା ପ୍ରଦାନ କରୁଛନ୍ତି। ଯେଉଁ ଶିକ୍ଷା ପ୍ରାପ୍ତ ହୋଇ ଭରତ ମହାରାଜ ଏଭଳି ରାଜ୍ୟ ଶାସନ କଲେ ଯେ ତାଙ୍କ ପ୍ରଜାମାନେ ତାଙ୍କ ନାମ ଅନୁସାରେ ଏ ଭାରତବର୍ଷ କରାଗଲା। କିନ୍ତୁ ଭରତ ମହାରାଜ ଏତେ ଉନ୍ନତ ସ୍ଥିତିରେ ଥିଲେ, ତାଙ୍କ ପିତାଙ୍କଠାରୁ ସେ ଶିକ୍ଷା ପ୍ରାପ୍ତ ହୋଇ ସେ ଯୁବକ ବୟସରେ ରାଜ୍ୟକୁ ତ୍ୟାଗ କରିଦେଲେ। ତାଙ୍କ ପୁତ୍ରମାନଙ୍କୁ ସେ ରାଜ୍ୟ ପ୍ରଦାନ କରି ସେ ରାଜ୍ୟ ତ୍ୟାଗ କରି ପଳେଇ ଆସିଲେ, ଜଙ୍ଗଲକୁ ପଳେଇ ଆସିଲେ, ଅରଣ୍ୟକୁ ପଳେଇ ଆସିଲେ ଭଗବାନଙ୍କର ଆରାଧନା କରିବା ପାଇଁ ଯୁବକ ବୟସରେ। ଏବଂ ଯେଉଁ ରାଜ୍ୟ ତ୍ୟାଗ କରି ରାଜ୍ୟ ପାଇଲେ ସମଗ୍ର ପୃଥିବୀ, ପୃଥିବୀ ଥିଲା ତାଙ୍କ ରାଜ୍ୟ, ସମଗ୍ର ପୃଥିବୀକୁ ତ୍ୟାଗ କଲେ କିଭଳି ନା ଜଣେ ଯେତେବେଳେ ମଳତ୍ୟାଗ କରୁଛି ସେହିଭଳି ଭାବରେ, କୌଣସି ଆସକ୍ତି ନଥିଲା ତାଙ୍କର, ଏତେ ଉନ୍ନତ ସ୍ଥିତିରେ ଥିଲେ ଭରତ ମହାରାଜ। ତାଙ୍କ ପିତାଙ୍କୁ ଏତେ ଏଇଭଳି ଶିକ୍ଷା ସେ ପ୍ରାପ୍ତ ହୋଇଥିଲେ। ତେଣୁ ଯେତେବେଳେ ସେ ଜଙ୍ଗଲକୁ ଗଲେ, ଆମେ ଭରତ ମହାରାଜ କଥା କହି ଆମ କଥା ଭୀଷଣ ଦେବା, ଯେତେବେଳେ ଜଙ୍ଗଲକୁ ଗଲେ ସେ ଏତେ ଉନ୍ନତ ସ୍ଥିତିରେ ଥିଲେ, ଏଇ ଦିବ୍ୟ ତପସ୍ୟା ସେ କରିକିରି ଏତେ ଉନ୍ନତ ସ୍ଥିତିରେ ଥିଲେ, ଭଗବାନଙ୍କୁ ଦର୍ଶନ କରୁଥିଲେ। ଆମେ ବର୍ତ୍ତମାନ ଯେହେତୁ ସେ ସ୍ଥିତିକୁ ଯାଇନି, ଭଗବାନଙ୍କ ସହିତ ଆମର ସେ ଆମର କ'ଣ ସମ୍ପର୍କ ରହିଛି, ଭଗବାନଙ୍କ ସହିତ କିଭଳି ଭାବର ଆଦାନ ପ୍ରଦାନ ହେବ ଆମେ ଠିକ୍ ଭାବରେ ଜାଣିନେ। ସେଇଟା ଆମେ ସାଧନ କରୁଛେ, ଭକ୍ତି ମାର୍ଗ ସିଦ୍ଧି କ'ଣ ସାଧକ ସ୍ତରରେ ଅଛେ ଆମେ, କିନ୍ତୁ ସେ ସିଦ୍ଧ ସ୍ତରକୁ ଯାଇଥିଲେ, ଭାବ ସ୍ତରକୁ ଯାଇଥିଲେ, ଭଗବାନ ଦର୍ଶନ କରୁଥିଲେ, ଚକ୍ଷୁରୁ ଲୋତକ ନିର୍ଗତ ହେଉଥିଲା, ଶରୀରରେ ରୋମାଞ୍ଚ ଜାତ ହେଉଥିଲା। ଏଭଳି ଭାବରେ ସେ ଯେତେବେଳେ ଭଗବାନଙ୍କ ଆରାଧନା କରୁଥିଲେ ଏଇଭଳି ଭାବରେ ତାଙ୍କ ସ୍ଥିତି ଆସିଥିଲା। ତେଣୁ ସେ ଭାବିଲେ ପ୍ରକୃତରେ ମୋର ବୋଧେ ଠିକ୍ ଭାବରେ ମୁଁ ଭଗବାନଙ୍କର ଆରାଧନା କରିପାରୁନାହିଁ, ତେଣୁ ସେ ଗୋଟେ ମନ୍ତ୍ର ରଚନା କଲେ, ଯାହାକୁ ଆମେ ଯେଉଁ ଗାୟତ୍ରୀ କହୁଛେ ସେ ଓଲଟା ଗାୟତ୍ରୀ ମନ୍ତ୍ର ରଚନା କଲେ, ଓଲଟା ଗାୟତ୍ରୀ ବୋଲି କୁହାଯାଉ। ଆମେ ଗାୟତ୍ରୀ କରୁଛେ କ'ଣ ପାଇଁ ନା ଭଗବାନ ସହ ଯୁକ୍ତ ହେବା ପାଇଁ। ତେଣୁ ସିଏ କହିଲେ ସିଏ ପ୍ରକୃତରେ ଭଗବାନ ସହ ଯୁକ୍ତ ହେଇକି ରହିଥିଲେ, ସେଥିପାଇଁ ତାଙ୍କର ଏସବୁ ଅଷ୍ଟସାତ୍ତ୍ୱିକ ଭାବ ଆସୁଥିଲା। କିନ୍ତୁ ସିଏ ଭାବିଲେ ପ୍ରକୃତରେ ମୁଁ ବହୁତ ନିମ୍ନ ସ୍ତରରେ ଅଛି, ତେଣୁକରି ସିଏ ଏଇଭଳି ଭାବରେ ଗୋଟେ ଶ୍ଳୋକ ଜପ କରୁଥିଲେ। ଆମେ ଯେମିତି ଗାୟତ୍ରୀ ଜପ କରୁଛୁ, ସେ ସେଇ ଶ୍ଳୋକ ଜପ କରୁଥିଲେ। ସେ ଶ୍ଳୋକର ଅର୍ଥ ହେଉଛି ଯେ ପ୍ରକୃତରେ ମୁଁ କ'ଣ, ମୁଁ ଏଇ ଛଞ୍ଚାଣ ଭଳି ରହିଛି, ଦୃଢ଼ ବା ଯେଉଁ ଶାଗୁଣା ଭଳି ରହିଛି, ମୋର ପ୍ରକୃତରେ ଏତେ ଉନ୍ନତ ସ୍ଥିତି ନାହିଁ, ପ୍ରଭୁ ମୋତେ ମୋର ଭକ୍ତି ମାର୍ଗରେ ଅଗ୍ରଗତି କରାନ୍ତୁ, ଏଇଭଳି ଭାବରେ ସେ ପ୍ରାର୍ଥନା କରୁଥିଲେ। ଏତେ ଉନ୍ନତ ସ୍ଥିତିକୁ ଯାଇଥିଲେ, କିନ୍ତୁ ଥରେ ଯେତେବେଳେ ବସି ସେ ତ୍ରିସନ୍ଧ୍ୟା କରୁଛନ୍ତି, ଭଗବାନଙ୍କର ନାମ ଜପ କରୁଛନ୍ତି, ଗାୟତ୍ରୀ ଜପ କରୁଛନ୍ତି, ସେହି ସମୟରେ ଗୋଟେ ଭୀଷଣ ଶବ୍ଦ ହେଲା, ହରି ହରି ଅର୍ଥ ହେଉଛି ଭଗବାନ, ହରି ଅର୍ଥ ହେଉଛି ମର୍କଟ, ହରି ଅର୍ଥ ହେଉଛି ସିଂହ, ହରିର ଏଭଳି ଅର୍ଥ ରହିଛି। ତେଣୁ ଏଇ ଯେଉଁ ସିଂହ ନାଦ ଗୋଟେ ହେଲା ଭଗବାନଙ୍କର ବ୍ୟବସ୍ଥାରେ, ସେ ସିଂହ ଗୋଟେ ନାଦ ହେଲା, ଭୀଷଣ ଶବ୍ଦ। ଯେଉଁ ସମୟରେ ଗୋଟେ ମୃଗ, ସେ ମାଈ ମୃଗ ଜଣେ हरिणी से जलपान करुला तार गर्भ गर्भर सतान था तेणु से शब्द शुणी से भय कर जल को डेई पड़ा तेणु जो नदी रही मंडुकी नदी से नदी से भासीगला भाषिगला समय रे से ये भय कर जाइला तार गर्भपात हो गला तेणु गर्भ गोटे आउ गए छोट मृग शिशुट आसीगला एवं से हरिणीटी नई आरपुट जा गोटे खालट रही विराट गोटे गर्त रही पड़ी से मृत्युवरण कला तेणु ये सब देखुं भरत महाराज भगवान बहुत शुद्ध भक्त सी भगवान को दर्शन कर भगवान सहित संयोग फल बहुत अष्टसाथी को विकार होते देखिले भाव में मृगर अवस्था है कौन करेंगे सी तेणु से चिंता कले दायित्व हूँ मृग को रक्षा करवा तेणु से मृग को लेकर गले मृग को नहीं गले आश्रम रखिले मृग को मृग को रखी सहित आसक्ति आसीगला पा छुआ स्त्री सब राज्य सब त्याग करदे आसक्ति तुटे देते कि आसक्ति मायर यह सब रही व्यवस्था रही माया जगत माया जगत तेणु हरिण प्रति आसक्ति आसी भगवान भजन को भूलीगले आजन करने भूलीगले चिंता कर जो मृग प्रति मोर कर्तव्य रही मृग प्रति मुझे दायित्व न ने तार किए नब ये भक्ति ठीक नुह भक्ति भगवान भजन करने आम यू को दायित्व रही दूरे जावा यह ठीक नुह ये भाव चिंता कर भगवान भजन को भूलीगले तेणु मृग प्रति आसक्ति आसीगला एभली आसक्ति आसीगला जो भजन करुले आरती कर देखुंत मोर मुग शिशु अच्छी ना जदि मुग शिशु ना तो चिंता हो गला काल के आगे बागपा खाईगला कि यह भाव से आरती आईपारती ना पुणे बाहर को देखिए ये आसक्ति रही तीनोट अध्याय वर्णना कर वर्णना करोटी जन्म से ने ये आसक्ति आसला जे भगवान को भजन भूलीगले भगवान नाम जप भी है शिशु राधाकृष्ण महाराज कहती से जो जप बैग से रहीगला से खुंटी उपर रहीगला से जप कले ना हरे कृष्णा 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 हरे 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 राम राम ये जप प्रभुपाद महाराज देखते स्वरमाला प्रतिदिन जप करवा जिते जाते कर्तव्य जिते जा दायित्व थे स्वर्णमाला को त्याग करवा ना से त्याग करदे कारण से चिंता कले मोर बर्तमान कर्तव्य हूँ मृग को पालन करवा यही भाव में अंतिम समय आसला से मृग चिंतार से शरीर त्याग करदे तेणु पर जन्मे से गोटे मृग जन्म प्राप्त मृग शरीर प्राप्त हेले कि भगवान जो भजन करते से केवल नष्ट होना पूर्वजन्मर स्मृति थिला पूर्वजन्म भरत महाराज थी एत उन्नत स्थित जा भगवान को दर्शन करी कि मृग प्रति आसक्ति जो मोर पतन हो गला चिंता करुले तेणु मृग शरीर में मृग मान सब संग कर माँ उठिक पलैगले से जो पुरस्त पुर आश्रम रही थे भगवान भजन करुले से आश्रम जा आश्रम निकट रही जो रही शुष्क चूण पत्र इत्यादि से खाई से रोते से जो नदी में जो रही गंडूकी नदी में प्रवेश कर भगवान चिंतन कर शरीर त्याग करदे पर जन्मे से गोटे ब्राह्मण कूल से जात हेले बहुत उन्नत कूल ब्राह्मण कूल से जात हेले सूचना श्रीमता जो प्रश्न भेजा मुझे कही से मत से भाव में गोटे उन्नत ब्राह्मण कूल जन्म हेले कि सब स्मृति थी सब कथा से जानते भगवान विषय ठीक जानते सब कि जानते कि आचरण करते कि जानना शुभ जड़ लोक अधिक भाई रही है तेणु ये भाव में विस्तार प्रसंग रही है संक्षेप में कह तेणु भरत महाराज जेहेतु भगवान भक्त भक्ति करके नष्ट हो ना ତେଣୁ ତାଙ୍କୁ ଅନ୍ୟମାନେ ବହୁତ ପ୍ରକାର ଅପମାନ କରୁଥିଲେ, ସେସବୁ ସହୁଥିଲେ, କିଛି କାହାର ପ୍ରତିବାଦ କରୁନଥିଲେ। ମୁଖ ଭଳି ସମସ୍ତେ କହୁଛନ୍ତି ଏ ମୁଖ ଜଡ଼ ଜଡ଼ ଭରତ ବୋଲି କୁହାଗଲା, ଅପୃତ ସେ ଜଡ଼ ଭରତ ନୁହନ୍ତି। ଏଭଳି ନିଜ ନିଜ କାମରେ ନେଇ ଲଗେଇଲେ, କିଛି ଖାଇବା ପାରିଶ୍ରମିକ କିଛି ଦେଲେନି, କେବଳ କିଛି ଖାଇବାକୁ ଦେବେ, ଯେଉଁଟା ନଷ୍ଟ ହେଉଥିବ ଖାଦ୍ୟ ସେଇ ଖାଦ୍ୟକୁ ଦେବେ, ଏଇଭଳି ଭାବରେ ତାଙ୍କୁ ରଖୁଥିଲେ, ଅନ୍ୟମାନେ ବ୍ୟବହାର କରୁଥିଲେ ତାଙ୍କ ପ୍ରତି। ଥରେ ତାଙ୍କ ଭାଇଙ୍କର ଯେଉଁ ରହିଛି ଶସ୍ୟ ରହିଛି ତାକୁ ଜଗୁଥିବା ସମୟରେ ଗୋଟେ ଦସୁ ସର୍ଦ୍ଦାର ସେ ଗୋଟେ ନରବଳି ଦେବା ପାଇଁ ଚାହୁଁଥିଲା, କାହିଁକି ନା ତାର ପୁତ୍ର ସନ୍ତାନ ପାଇଁ, ପୁତ୍ରଟି ପ୍ରାପ୍ତ ହେବା ପାଇଁ ନରବଳି ଭଦ୍ରକାଳୀ ପକ୍ଷେ ନରବଳି ଦେବା ପାଇଁ ଚାହୁଁଥିଲା। ତେଣୁ ଯେଉଁ ବଳିଟି ଆଣିଥିଲେ ସେ ବଳିଟି ଚାଲିଗଲା, ପଳେଇଗଲା କେମିତି। ତେଣୁ ଦସୁ ସର୍ଦ୍ଦାରଙ୍କର ଯେଉଁ ଦସୁମାନେ ଥିଲେ ତାଙ୍କର ସେମାନେ ସବୁ ଖୋଜି ଖୋଜି ଏଇ ଜଡ଼ଭରତକୁ ପାଇଲେ, ଜଡ଼ଭରତକୁ ନେଇଗଲେ, ତାଙ୍କୁ ସବୁ ନୂତନ ବସ୍ତ୍ର ଦେଲେ, ତାଙ୍କୁ ବହୁତ ସୁନ୍ଦର ସୁନ୍ଦର ଖାଦ୍ୟ ପ୍ରଦାନ କଲେ ଏବଂ ହତ୍ୟା କରିବା ପାଇଁ ପ୍ରସ୍ତୁତ ହୋଇଗଲେ। ହତ୍ୟା କରିବା ପାଇଁ ପ୍ରସ୍ତୁତ ହୋଇଗଲେ ସେ ଭଦ୍ରକାଳୀ ତାଙ୍କର ଯେଉଁ ମୂର୍ତ୍ତି ରହିଛି ସେ ମୂର୍ତ୍ତିକୁ ଫଟେଇକିରି ବାହାରିଲେ, ଭଦ୍ରକାଳୀ ବାହାରିଲେ। ଏବଂ ଯେ ପୂଜକ ହତ୍ୟା କରି ଯେଉଁ ଖଡ଼ଗରେ ହତ୍ୟା କରିବା ପାଇଁ ବସିଥିଲା, ମା କ'ଣ କଲେ ନା ସେଇ ଖଡ଼ଗ ନେଇ ସେ ସମସ୍ତ ଦସ୍ୟୁମାନଙ୍କୁ ହତ୍ୟା କଲେ। ଏଭଳି ଦେବୀ ଏଭଳି ଭାବରେ ହସୁଥିଲେ, ଏଭଳି ଭାବରେ ହସୁଥିଲେ ଏବଂ ସେ ଯେଉଁ ତାଙ୍କର ମୁଣ୍ଡକୁ ଯେଉଁ ହତ୍ୟା କରୁଥିଲେ ସେ ଶିରରେ ଫୁଟବଲ ଭଳି ଖେଳୁଥିଲେ ଏବଂ ଯେଉଁମାନେ ତାଙ୍କର ଚଣ୍ଡୀ ଚମଡ଼ାମାନେ ସବୁ ଆବିର୍ଭାବ ହେଇ ସେସବୁ ରକ୍ତକୁ ପାନ କରୁଥିଲେ। ଏଭଳି ଭାବରେ ଜଡ଼ଭରତ ସେଠୁ ଉଦ୍ଧାର ପାଇଲେ ଏବଂ ଜଡ଼ଭରତ ଆସୁଛନ୍ତି। ସେହି ସମୟରେ ଜଣେ ରାଜା ଆସୁଛନ୍ତି, ସିନ୍ଧୁ ସଭିର ରାଜା ରଘୁବଣ। ରଘୁବଣ ସେ ସଭାରେ ଯାଉଛନ୍ତି କ'ଣ ପାଇଁ ନା ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଯିବା ପାଇଁ ଚାହୁଁଛନ୍ତି। ସେ ମନୁଷ୍ୟ ଜନ୍ମର କର୍ତ୍ତବ୍ୟ ହେଉଛି ସେଇଟା, ଜଣେ ତସ୍ମାତ୍ ଗୁରୁଙ୍କ ପ୍ରପଦ୍ୟତ ଜଣେ ଗୁରୁଙ୍କର ସନ୍ଧାନରେ ଯିବେ, ତାଙ୍କ ଶରଣରେ ଯିବେ, ତାଙ୍କଠାରୁ ଏଇ ଅଦ୍ୟ ଜ୍ଞାନ ତତ୍ତ୍ୱ ପ୍ରାପ୍ତ ହେବେ। ତେଣୁ ସେ ରାଜା ରଘୁବଣ ସେଇଭଳି ଭାବରେ ଗୁରୁଙ୍କର ଅନ୍ୱେଷଣରେ ଯାଉଥିଲେ, ବିଶେଷ ଭାବରେ ସେ କପିଳଦେବଙ୍କ ପାଖକୁ ଯିବା ପାଇଁ ଚାହୁଁଥିଲେ। ତାଙ୍କର ଯେଉଁମାନେ ସବାରୀ ବାହନ କରୁଥିଲେ ତାଙ୍କ ପ୍ରତି ଜଣେ ବାହନର ଦେହ ଖରାପ ହୋଇଗଲା, ତେଣୁ ତାଙ୍କର ସେ ସବାରୀ ବାହନମାନଙ୍କ ପ୍ରତି ଯେ ମୁଖ୍ୟ ସେ ଏଇ ଜଡ଼ଭରତକୁ ନେଇ ଲଗେଇଦେଲେ ସବାରୀ ବାହନରେ। କିନ୍ତୁ ଜଡ଼ଭରତ ଯଦିଓ ସେ ସବୁ ବାହନ କରୁଥିଲେ, ସବାରୀକୁ ବାହନ କରୁଥିଲେ, କିନ୍ତୁ ସେ ଦେଖିକି ଚାଲୁଥିଲେ, କାଳେ ଚାଲିଲା ବେଳେ ଯେଉଁ କୁକୁଡ଼ି ଇତ୍ୟାଦି ସବୁ ରହିଛନ୍ତି ସେମାନେ ମୃତ୍ୟୁବରଣ କରିବେ, ଦେଖିକି ଚାଲୁଥିଲେ, ତେଣୁ ସବାରୀ ଠିକ୍ ଭାବରେ ଚାଲୁନଥିଲା। ରାଜା ରଘୁବଣ ବହୁତ ବିରକ୍ତ ହୋଇଗଲେ, ତାଙ୍କ ସବାରୀ ଠିକ୍ ଭାବରେ ଚାଲିଲା ବେଳେ ବହୁତ ବିରକ୍ତ ହୋଇ ଦଣ୍ଡ ପ୍ରଦାନ କରିବା ପାଇଁ ଚାହିଁଥିଲେ। ତେଣୁ ରଘୁବଣ ପ୍ରଥମ ଥର ପାଇଁ ଜ୍ଞାନ କଥା କହିଲେ, ଜ୍ଞାନ ପ୍ରଦାନ କଲେ ରାଜାଙ୍କୁ, ଆଉ କାହାକୁ ସେ ଜ୍ଞାନ ଦେଇନଥିଲେ, କଥା କହୁନଥିଲେ, ତ ଜ୍ଞାନ କଥା କ'ଣ କହିଲେ। ତେଣୁ ପ୍ରଥମ ଥର ପାଇଁ କହିଲେ, ବହୁତ ସୁନ୍ଦର କଥା କହିଛନ୍ତି ସେ ରଘୁବଣୀ, ତତ୍ତପସା ନ ଜାତି ନ ତେଜୟା ନିର୍ବାପଣା ଦୁରାତ୍ବା ନ ଛନ୍ଦସା ନୈବ ଜଳାଗ୍ନି ସୁରେଇ ବିନା ମହତ୍ ପାଦ ରଜୌବି ସେ କମ୍। ଶୁଣି ରଘୁବଣ ଆଶ୍ଚର୍ଯ୍ୟ ହେଇଗଲେ, ସବାରୀ ଭାବରେ ଏତେ ସୁନ୍ଦର ସୁନ୍ଦର କଥା କହୁଛି। ସେ ତଳକୁ ଡେଇଁ ପଡ଼ିଲେ, ସବାରୀ ଡେଇଁ ପଡ଼ି ତଳେ ତାଙ୍କ କ୍ଷମା ପ୍ରାର୍ଥନା କଲେ, ଗୁରୁଦେବ ମୋର ଭୁଲ ହେଇଗଲା। ତେଣୁ ଏଇଭଳି ଭାବରେ ତାଙ୍କ ସେ ଜ୍ଞାନ ପ୍ରାପ୍ତ ହେଇଛନ୍ତି, ଜ୍ଞାନ ପ୍ରାପ୍ତ ହେଇ ସେ ମଧ୍ୟ ସେଇଭଳି ଭାବରେ ଉନ୍ନତ ସ୍ଥିତି ପ୍ରାପ୍ତ ହେଇଥିଲେ, ବହୁତ ବିସ୍ତାର ପ୍ରସ୍ଥାନ ରହିଛି। ତେଣୁ ଏଇଭଳି ଭାବରେ ଋଷଭଦେବ ତାଙ୍କ ପୁତ୍ରମାନଙ୍କୁ ଯେଉଁ ଜ୍ଞାନ ପ୍ରଦାନ କରିଥିଲେ, ଏ ଜ୍ଞାନ ପ୍ରାପ୍ତ ହେଇ ଭରତ ମହାରାଜ ମଧ୍ୟ ସେଇ ସ୍ଥିତିକୁ ଯାଇଥିଲେ। ତେଣୁ ଇଏ ଯେଉଁମାନେ ଅଭିଭାବକ ରହିଲେ, ଯେଉଁମାନେ ପିତାମାତା ରହିଲେ, ଏମାନେ ହେଉଛନ୍ତି ଗୁରୁ। ଗୁରୁ ନ ସତ୍ସାତ୍, ସୁଜନ ନ ସତ୍ସାତ୍, ପିତା ନ ସତ୍ସାତ୍, ଜନନୀ ନ ସତ୍ସାତ୍, ଦୈବଂ ନ ତତ୍ସାତ୍, ନ ପ୍ରତିଷ୍ଠ ସତ୍ସାତ୍, ଜନ ମୋତେ ସମୁପେତ ମୃତ୍ୟୁ। ପିତାମାତା ବା ଗୁରୁଙ୍କର କର୍ତ୍ତବ୍ୟ କ'ଣ, ତାଙ୍କର ଯେଉଁମାନେ ଅଧୀନରେ ଅଛନ୍ତି ତାଙ୍କୁ କେବଳ ମୃତ୍ୟୁ ମୁଖରୁ ରକ୍ଷା କରିବା, ଏଇଟା ହେଉଛି ପିତାମାତାଙ୍କର କର୍ତ୍ତବ୍ୟ। ତେଣୁ ଏହି ଶିକ୍ଷା କିଏ ଋଷଭଦେବ ପ୍ରଦାନ କରିଥିଲେ ତାଙ୍କ ପିଲାମାନଙ୍କୁ, ଶହେ ପୁତ୍ର ଥିଲେ ତାଙ୍କର, ତାଙ୍କ ଭିତରେ ନଅ ଜଣ ପୁତ୍ର ହେଉଛନ୍ତି ନବ ଯୋଗେନ୍ଦ୍ର, ବହୁତ ଶିକ୍ଷା ସେ ଦେଇଛନ୍ତି ରାଜା ନିମିକୁ ଭାଗବତ ଏକାଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳିଆ ବହୁତ ଶିକ୍ଷା ରହିଛି ଭାଗବତମରେ, ଯେ ପିତାମାତାଙ୍କର କ'ଣ ଦାୟିତ୍ୱ ଏସବୁ ବର୍ଣ୍ଣନା ଭାଗବତ ବର୍ଣ୍ଣନା କରାଯାଇଛି। ତେଣୁ ଆଜିର ଏଇ ଯେଉଁ ରହିଛନ୍ତି ନିୟତିର ଜନ୍ମତିଥିରେ ଆମେ ଏଇଭଳି ଭାବରେ କିଛି କଥା କୀର୍ତ୍ତନ କଲେ, ଆମ କଥା ବିସ୍ମରଣ ହେବା ପୂର୍ବରୁ ଆମେ ପଚାରିବା କାହାର କିଛି ପ୍ରଶ୍ନ ଅଛି କି, କିଛି ବୁଝିବାର କିଛି ଅସୁବିଧା ହେଲା କି, କିଛି ଆମର କିଛି ତ୍ରୁଟି ରହିଛି ସଂଶୋଧନ କରିପାରନ୍ତି। ଯେଉଁମାନେ ଶୋଇଯାଇଛନ୍ତି ତାଙ୍କୁ ତ ଛାଡ଼ନ୍ତି, ଯେଉଁମାନେ ଶୁଣୁଛନ୍ତି ଶୁଣୁଥିଲେ। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ନିଦାୟ ଗୋର ବ୍ରହ୍ମାନନ୍ଦେ। ପାଞ୍ଚ ମିନିଟ୍ ଭଗବାନଙ୍କ ନାମ କୀର୍ତ୍ତନ କରି ଜୟ ଶ୍ରୀ ଗୋପାଳ।